सुप्रसिद्ध औपन्यासिक कान्हुचरण महांतिक उपन्यास हा अन्नर चतुर्थ अध्याय। उमा ता बौर हाथ धरी बाट कढ़ाई विदाय नेला परे प्राय पांच मिनिट जाके घर भितरे नीरवता राजत्व कला। द्वार मुहरे दुई गोड़ लंबाई तलकू मुहपति बसी नेति से मानकर कथा भावुला। जगु मध्य कांथ को आउजी उमार गला बाट को चाहिए कौन भावुए पाखरे बेणु न थाए। नेति गोटाए दीर्घश्वास छाड़ी कहला, शुणिलु रेत पुओ, अंधुणी कौन कहीगला, धर्म केमिति सही रही मो? ओहो आम देखती कथा तो बेसी किछि दिनर नुहे, से दियर से जा जहाँकू से पुओ झीठ अधिक करथिला, से माने एबे तक बार हीनस्ता करुछंती, चारिओळी रे मुंदा तोराणी मध्य देउनाहंती। जगो मुंड हलाई खाली कहला, हूँ से किंतु भावुला अन्य प्रकार उमार कथा। अवश्य दिन रे थरे हेले तो ता संगे तार देखा हुए। जगु को देखी संगे संगे से मुंडरे लुगा दे सबु काम छाड़ी तार पाख को आसे। निसंकोचरे से जहा पचारे तार उत्तर दिए, किंतु केबे हेले तो से तार दुख कथा ता आगरे कहि नाही। ताकु देखी मनमारी मुह सुखाई केबे हेले तो से चाहि नाही, सबुबेले हस हस सबुबेले आनंद। उमा तेबे कौन ताकु धर्मर भाई बोली विश्वास करे नाही। तारी सामनारे दिने परा तार बोउ जगु हाथरे निर्माल्य देई धर्मपुव करथिला, तेबे काहिंकि उमा ताकु सबु लुचाए। नेति जगु मुह को चाहि तार मनर कथा कौन बुझिला के जानी, मने मने खुशी होई कहिला, एत्ते बड़ पंदर वर्षर बढ़िला झियो लक्ष्मी मूर्ति परी रूप, ता देहरे हाथ देबाकु केमिति ता खुड़ीर मन हुए के जानी, काम करई करई मुठाए भल करी खाइबक त दिए नाही। एत्ते बड़ झियो चीरा लुगा खंडे बेढ़ई होई पदा को बाहरुची, ताकु टिके माड़ी पड़ू नाही, तहिरे पुणी जाऊ आसुणु माड़। एत्ते गुड़ाए अत्याचारर किछि गोटे प्रतिकार करिबो बोली जगु मनरे पांचुथिला। नेतिर कथा शुणी से पचारला, तार दादी कौन एसबु देखे नाही। नेति हसी हसी कहिला, मल्लारे चुली पाउँस दादी, गंजेई चिलम टाणी टाणी ता से भोल भारी जा जहा कहिला सेया, न शुणिले खड़ु मूसा। एत्ते बड़ झीटाए हेलाणी दुखी रंकी घर देखि जेउठी हेले थोई निश्चिंत हेब कौन, ओल्टी नाट देखुची, बार लोकंकर बार कथा शुणुची, चलो जगु पुणी कौन भाविबाकु लागिला। नेति मन को मन कहिला, उमा जदि आज गुड़िया घर झीओ न होई चसा घरे जन्मी थांता, जेमती सुंदर सेमती सुलक्षणी, कामधंदा तो हाथ आगरे, प्रधानक कथा को मानुछि किए, ए घर को से एका सुंदर दिसंता, आहारे कि रूप कि मीठा कथा, गाँटा जाकरे झीओटाए तो खत कोढ़े पद्म सतकि चंद्र उदिया, हेले कौन हेब जातियाण कथा। जगु कौन भावुला के जानी, अन्य मनस्क भाव में कही पकैला, हाँ जातियाण कथा। नेति उत्साहित तो हुई कहिला, एब काल को किए मानुछ मो जातिपति, मनरे राजी थिले पांच लोकंक पांच कथा को शुणुची किए, हाथरे धन थिले जाति आसी कौन गोड़ तले मुंडिया मारिब, तेबे एत्ते बड़ कथाटा प्रधानंकर आखि सहिबो नाही, मरहटी लोक निजर देखिला काम निजे करिगले गला, नर माया नारायण को अजणा। जगु कौन भाभी नेति मुह को चाहिला, से जे उपहास करूना एक कथा तार गंभीर मुह और सजल आखि पतारु बुझिपारी से बुली पड़ी चली जाऊ जाऊ कहिला, मु आसुची। नेति मन मन खुशी हो भाविला मंत्र काटु करछि। उमा बहुर दुख कहानी तहणे पुणी नेतिर टीका टिप्पणी शुणी जगु बड़ उत्तेजित हो पड़ा। गाँ दंड को आसी से प्रथम विचारा कौन कर, उमार दादी खुड़ी उपरे तार कि अधिकार अच्छे जे से तैयारी कह, अनुरोध करी नेहुरा होई कहिले ता कथा बा से माने शुणिबे काहिकि, बरं बार कथा भाभी हसीबे न कहिले भी न चले, निरीह प्राणी दियोटी केते दिन आउ ताड़ना से ही बंचिबे, एत्ते बड़ गाँटा भलरे पद्दे हेले केही ही किछि कहु नाहंती। एहिपरि केते कण विचारी से आसी गाँ आरमुंड गुड़िया घर आगरे मिलिला। दांड कबाट बंद थिला, तथापि से झंझीर हलई गोविंद साहूर ना धरी केते थर डाकिला, कहार जवाब न पाई पिंडा उपर तल को ओल्हाई फेरिबाकु पांचुची। गाँ दांडरे चली जाऊ जाऊ मोतीमा कहिला, आरे पुओ गोविंदा को खोजुछु, से परा परिया दुकान रे बसी गंजेई टाणुछि, ଛାଡ଼ ତା କଥା, ଏତେ ବଡ଼ ଭେଣ୍ଡାଟା ଧୂଆଁ ଫୁଙ୍କି ଫୁଙ୍କି ତାର କଣ୍ଟା ଦୋହଲି ଗଲାଣି। ଜାଣି ଜାଣି ସେ ମଣିଷ ପଣିଆରୁ ରହିଲାଣି। ତା ସାଙ୍ଗରେ କଥା ହନା ବାପା, ମୁଁ ଆଗରୁ କହୁଛି ମୋର ସାନ କୁହା ମାନ। ଜଗୁ ମୋତି ମାଆର କଥା ଶୁଣି କହିଲା, ନାଇଁ ନାଇଁ ମୁଁ ତା ପାଖକୁ ଆସିନାହିଁ। ଏତିକି କହି ସେ ବାଡ଼ିଆଡ଼ ବାଟେ ବୁଲିଗଲା। ବାଡ଼ିକ ବାଟ ମୁକୁଳା ଥିଲା। ସେ ଆଉ କାହାକୁ ନ ଡାକି ଘର ଭିତରକୁ ପଶିଗଲା। ଗୁଡ଼ିଆ ଘର, ମୁଢ଼ି ଉଖୁଡ଼ା, ଖଜା ମୁଆର ସବୁବେଳେ କାରବାର। ବିକ୍ରି ଖରିଦି କରିବାକୁ ଗାଁ ଲୋକେ ବରାବର ଯାଆସ କରନ୍ତି, କିଏ ମନା କରିବ? ଉମା ବୋଉର ଆଖି ଗଲା ଦିନୁ ସବୁ କାମ ରେଣୁ ବୋଉ ହାତରେ କରନ୍ତି। ଉମା ସାହାଯ୍ୟ କରେ, କିନ୍ତୁ ବିକା କିଣା କାମ ରେଣୁ ବୋଉ ଛଡ଼ା ଆଉ କେହି କରନ୍ତି ନାହିଁ। ଜଗୁ ଖଞ୍ଜା ଭିତରକୁ ଯାଇ ଦେଖିଲା, ରେଣୁ ବୋଉ ପଛ ପାଖ ଚାଳିରେ ବସି ମୁଢ଼ି ମୁଆଁ ତିଆରି କରୁଛନ୍ତି। ତାଙ୍କ ପଛରେ ବସି ରେଣୁ ଗୋଟାଏ ମାଟି କଣ୍ଢେଇ ଧରି ଖେଳୁଛି। ମଣିଷର ଉତ୍ତେଜନା, ମଣିଷର ରାଗ ପରୋକ୍ଷରେ ଯେମିତି ତେଜି ଉଠେ, ଆଗକୁ ଆସିଲେ ତାର ରିହଟା ସେମିତି କମି ଆସେ। ଜଗୁ ଯେପରି ଉତ୍ତେଜିତ ହୋଇ ଘରୁ ବାହାରିଥିଲା, ଭାବିଥିଲା କିଛି ଗୋଟାଏ କରିବ। ଗୋବିନ୍ଦ ସାହୁର ଘରେ ପାଦ ଦେଇ ତାର ସବୁ ପାସର ହୋଇଗଲା। ପ୍ରଥମରେ କିପରି ଆରମ୍ଭ କରିବ ଭାଷା ପାଇଲା ନାହିଁ। କେତେ ଭାବି ଚିନ୍ତି ଗଳା ଖଙ୍କାରି ପଚାରିଲା, ଗୋବିନ୍ଦ ମଉସା ନାହାନ୍ତି କି? ରେଣୁ ବୋଉ ପଛକୁ ଫେରି ଚାହିଁ ଜଗୁକୁ ଦେଖି ଓଠନେ ଫେଡ଼ି ମୁହଁଟାକୁ ଭ୍ରୁକୁଣ୍ଡା କରି କହିଲେ, କେ ଜାଣି କାହିଁକି? ଜଗୁ କହିଲା, ଦୀପଦ କଥା ଭାଷା ଥିଲା। ରେଣୁ ବୋଉ ଉତ୍ତର ନ ଦେଇ ମୁଆଁ ବଳାରେ ମନ ଦେଲେ। ଜଗୁ ପଚାରିଲା, କେତେବେଳେ ଫେରିବେ? ଜଗୁ ଆଡ଼କୁ ପଛ କରି ମୁଆଁ ଗଢ଼ୁ ଗଢ଼ୁ ରେଣୁ ବୋଉ କହିଲେ, ମୋତେ କହିଯାଇ ନାହିଁ, ତାର ତ ସବୁ ଖେଳ ପରି ଲାଗିଛି। ଆଉ ଯେଉଁଠି ଯାହା ଲୁଚେଇ ଛଞ୍ଚି ରଖିଥିଲି, କେମିତି ସେ ଗନ୍ଧ ପାଏ କେଜାଣି? ମୂଷା ପରି ତ ସବୁ ଗୁଳୁଗୁଳୁ କରି ବୋହି ନେଇ ପରଶୁଆ ଦୋକାନରେ ଦେଇ ଗଞ୍ଜେଇ ଖାଉଛି। ତା ଜାଳାରେ ମୁଁ ଆଉ ଚଳିପାରିବି ନାହିଁ। ବିଲରେ ଫସଲ ମଲା, ଘରେ ଯାହା ଧାନ ଅଛି ଖାଇଦେଲେ ମାସକୁ ନିଅଣ୍ଟ। ପିଲାଛୁଆଙ୍କ ମୁହଁରେ ଢୋକେ ଢୋକେ ତୋରାଣି ଦେଇ ତାଙ୍କୁ ଏପରି ଅସମୟରେ କେମିତି ବଞ୍ଚେଇ ରଖିବା? ସେଥିରେ କିଛି ଗୋଟିଏ ବନ୍ଦୋବସ୍ତ ନ କରି କହିଲେ ପିଠି ଆଡ଼େଇ ଚାଲିଯାଏ। ଆଉ ଏ ମା ଝିଅଙ୍କର ଗଉଁକୁ ତ ଲଙ୍ଗଳ ଦୌଡ଼ା ବି ପାଇବ ନାହିଁ। ଜଗୁ ସେମାନଙ୍କ ବିଷୟରେ କଥା ଉଠାଇବାର ସୁବିଧା ପାଇଲା। ସେ ପଚାରିଲା, ଉମା? ରେଣୁ ବୋଉ କହିଲେ, ତାରି ପାଖରେ ତମର କାମ ଅଛି ପରା। ଏତିକି କହି ହସିବାକୁ ଲାଗିଲେ। ତାର ହସ ଦେଖି ଜଗୁ ବଡ଼ ବିବ୍ରତ ହୋଇପଡ଼ିଲା। ତାର ମନଟା ଯେତେ ପବିତ୍ର ଥିଲେ ବି ବେଳେବେଳେ ଗାଁ ଭେଣ୍ଡିଆଏ ଏହି ଉମା କଥା ନେଇ ପରିହାସ କରି ତାକୁ ଦେଖେଇ ଦେଖେଇ ପଦେ ଅଧେ ହାଙ୍କନ୍ତି। ହାଙ୍କିବାର କଥା, ଝିଅ ବଡ଼ ହୋଇ ଘରେ ରହିଲେ ଗନ୍ଧ। ତହିଁରେ ପୁଣି ଉମାର ବୟସ ଟିକେ ବଳେଇ ଗଲାଣି। ଏକେ ବାପ ଛେଉଣ୍ଡ, ମା ଅନ୍ଧୁଣୀ, ଯେତେ ରାମ୍ପି ବିଦାରୀ ହେଲେ କିଏ ଶୁଣୁଛି? ଏଣ୍ଡୁଅ ଧାଉଡ଼ି କିଆ ବାଡ଼କୁ କହି କହି ସେ କହିବେ ଗୋବିନ୍ଦକୁ, ନହେଲେ ତାର ବାଘୁଣୀ ଯାହାକୁ। ଗୋବିନ୍ଦଟା ତ ମଣିଷ ନୁହେଁ। ଯା ଠାକୁରାଣୀଙ୍କ କଥା ଛାଡ଼, କିଏ ଉମା ପାଇଁ ବରଘର ଖୋଜିବ? ଜଗୁ ଟିକିଏ ପଚରା ଉଚରା କରେ। ଉମା ତାର ଆଗରେ ହୁଏ ଭାଇ ଭଉଣୀ ପରି ତା ସଙ୍ଗେ କଥାବାସ କରେ। ଏହା ହିଁ ଲୋକଙ୍କର ପରିହାସର କାରଣ, ସେମାନେ ତ ଆଉ କିଛି ଜାଣନ୍ତି ନାହିଁ। ଉମା ବୋଉ ତାକୁ ମହାର୍ଦ୍ଦ ଦେଇ ପୁଅ କରିଛି, ସେବା କାହାକୁ କହିବାକୁ ଯିବ କାହିଁକି? ତାର ମନଟା ତ ନିର୍ମଳ। ଜଗୁ ରାଗଟାକୁ ଚାପି ନେଇ କହିଲା, ନା ନା ତା ପାଖରେ କାମ ନାହିଁ, କାମ ତମରି ପାଖରେ। ରେଣୁ ବୋଉ ହସି ହସି ଆଗପରି ପରିହାସରେ କହିଲେ, ମୋଠେ କି କାମ ବା? ମୁଁ ତ ଚହଟ ଚିକଣ ଛଇ ଛଟ କି ଟୋକି ନୁହେଁ, ଆଉ କ'ଣ କହିବାକୁ ବସିଥିଲେ। ଫେରି ଚାହିଁ ଜଗୁର ଗମ୍ଭୀର ମୁହଁ ନାଲି ଆଖି ଦେଖି ଭୟରେ ତୁନି ହେଲେ। ଟିକିଏ ରହି କଥାର ସୁଅ ବଦଳାଇ କହିଦେଲେ, ପଧାନେ ପରା ତମ ପାଇଁ କେଉଁଠି ଗୋଟେ କନିଆ ଖୋଜୁଥିଲେ, ଏ ସାଲେ ନିମିତ୍ତ କରିବଟି? ପୁଅ ଆସି ଭେଣ୍ଡା ହେଲା ଆଉ ବସିଛନ୍ତି କାହିଁକି ଯେ? ବେଳ ବୟସ କ'ଣ ବସିଛି? ଜଗୁଟା କାଲିକା ଛୁଆ, ଆମ ଆଗରେ ଲଙ୍ଗଳା, ଆଜି ଦେଖ ବା ହେବାକୁ ହେଲାଣି। ରେଣୁ ବୋଉଙ୍କର କଥା ଶୁଣି ଜଗୁର ହାଡ଼ରେ ସତେକି ନିଆଁ ଲାଗିଗଲା। ସେ କିଛି ଏପରି ପିଲାଛୁଆ ନୁହେଁ ଯେ କଥାଟାକୁ ବାଁରେଇ ଦେଇ ଚଳାଇ ନେବାକୁ ବସିଲେ ସେ ଭୁଲିଯିବ। ରେଣୁ ବୋଉଙ୍କ ମନରେ କ'ଣ ଅଛି? ସେ କ'ଣ କରୁଛନ୍ତି କି? ସେ କ'ଣ ଜଗୁକୁ ଚିହ୍ନନ୍ତି ନାହିଁ? ଜାଣି ଜାଣି ବିଛୁଆତି ଗଛରେ ଦେହ ଘଷୁଛନ୍ତି, ସେ କାହାର ନୁହେଁଟି? ଜଗୁ ରାଗିଯାଇ କହିଲା, ରଖ ରଖ ତମର ଭଲେଇ ପଣ, ଜଗୁର ବାହାଘର ହେବ କି ନ ହେବ ସେ ଖବର ବୁଝିବା ଆଗରୁ ଆଗ ନିଜ ଖବର ବୁଝ। ଉମାକୁ ଆସି ରେଣୁ ବୋଉ କହିଲେ, ମଲା ମୋର ସବୁବେଳେ ଖାଲି ସେଇ ଉମା ଉମା, କି ମହୁ ଲାଗିଛି ତା ଠିକେ ଜାଣିଲ ମା? ଜଗୁ ଆହୁରି ତେଜି ଉଠି କହିଲା, ବାସୁ ସାହୁର ସବୁ ସମ୍ପତ୍ତି ଭୋଗ କରି ତା ଅନ୍ତେ ତାର ପିଲା ମାଇପଙ୍କୁ ଚାରିଓଳିରେ ମନ୍ଦାଏ ପେଜ ଦେଉନାହଁ, ଗାଁ ଲୋକେ କ'ଣ ଏକଥା ଦେଖୁନାହାନ୍ତି ନା ଜାଣୁନାହାନ୍ତି? ଉମାଟା ଏଡ଼େ ବଡ଼ ହେଲାଣି, ତା ପାଇଁ ବରଘର ଖୋଜିବାକୁ ମନ ଦେଉନା, ଏଇଥିରୁ ତମର ମଣିଷପଣିଆ ଆଉ ଭଲ ଲୋକ ଜଣାଯାଉନାହିଁ। ରେଣୁବୋଉ ତାତ୍ସଲ୍ୟ କରି କହିଲେ, ଓହୋ ହୋ, ବାସୁ ସାହୁର ଭେଣ୍ଡା ପୁଅ ଆସିଗଲେ ପରା। ଜଗୁ ବିଦ୍ରୁପାତ୍ମକ ହସ ହସି କହିଲା, ତା ହୋଇଥିଲେ କେବେଠୁ ତମ ବେକରେ ଧକ୍କା ଦେଇ ଗାଁ ସୀମା ପାର କରିଦେଇ ଆସନ୍ତିଣି, ଆଜି ଜିଭ ଲେଉଟିବାକୁ ଏଠି ନଥାନ୍ତ। ରାଗିଯାଇ ରେଣୁବୋଉ ଚିତ୍କାର କଲେ, କିରେ ଖଣ୍ଡିଆ, କ'ଣ ବଢ଼ି ବଢ଼ି ବେଶ କଥା କହୁଛୁ, କାହା ମୁହଁ ପାଇ ଆସିଛୁ କିରେ? ଆସୁ ସେ ଚୁଲି ପଶା ଆଜି, ମୁଁ କହୁଛି ପହରେ ହେଲା ଗଲାଣି, କୁଆଡ଼େ ରହିଲା କେଜାଣି, ସେ ଯାଇ କାହା ଘରେ ପଶି ମୋରି ଅବିଗୁଣ କାଉଛି, ମାରାଣ୍ଡ ତହୁ ବଳେ, ଆସୁ ସେ ଆଜି ଏଇ କାଠ ଫାଳିଆରେ ତାର ମୁହଁ ଭାଙ୍ଗୁଛି, ତୁ ଯା ଯା, ଯିବୁଟି ମୋ ଘରୁ ଯିବୁଟି? ଏତେ ଅପମାନ, ଏତେ ଧିକ୍କାର ସହି ତୁନି ହୋଇ ଜଗୁ ଫେରିବା ପିଲା ନୁହେଁ। ସେ ଥରେ ରାଗିଗଲେ ତାକୁ ତିନିପୁର ଅନ୍ଧାର ଦିଶେ, ଭଲମନ୍ଦ ଜ୍ଞାନ ତାର ରହେ ନାହିଁ, କଥା ଅକଥା ବୁଝିବାକୁ ତାର ତର ସହେ ନାହିଁ, ମୁଣ୍ଡକୁ ତାର ରକ୍ତ ଚଢ଼ିଯାଏ। ରେଣୁବୋଉର କଥା ଶୁଣି ସେ ଖଣ୍ଡେ କାଠଫାଳିଆ ଧରି ଚମକିଗଲା, କାହାକୁ କ'ଣ କହୁଛୁ, ଏଇକ୍ଷଣ ଦେଖିବୁ, କହି ସେ ଉଠ କାମୁଡ଼ି କାଠଫାଳିଆ ମୁଣ୍ଡ ଉପରକୁ ଟେକିଲା। ରେଣୁବୋଉ ପ୍ରମାଦ ଗଣିଲେ, ସେ କ'ଣ ଜାଣିଥିଲେ ଜଗୁ ଏପରି ହଠାତ୍ ରାଗିଯାଇ ମାରିବାକୁ ଧାଇଁ ଆସିବ? କହୁ କହୁ କ'ଣ ସିନା କହିପକାଇଲେ, ଜଗୁର ବିଶ୍ୱମୂର୍ତ୍ତି ଦେଖି ତାଙ୍କର ଜ୍ଞାନ ହଜିଗଲା। ହୁଣ୍ଡାଟା ଦୁଇ ପାହାରେ ପକାଇଲେ କିଏ ଅଛି ପିଠିରେ ପଡ଼ିବ, ସେ ଭୟରେ ରେଣୁକୁ କାଖ କରି କାନ୍ଥ କଡ଼କୁ ଘୁଞ୍ଚି ଠିଆ ହେଲେ। ଦେହସାରା ଗୋଟାଏ ଥରୁଥାଏ, ତୁଣ୍ଡରୁ କଥା ବାହାରିଲା ନାହିଁ, ରାଗ ଯେ ବ୍ରହ୍ମଚଣ୍ଡାଳ। ଯେତେବେଳେ ଜଗୁ ରାଗରେ ଦାନ୍ତ ଚିପି ରେଣୁବୋଉଙ୍କ ଆଡ଼କୁ ଚିହିଁକି ଗଲା, ଉମା ପଛଆଡ଼ୁ ଆସି ତାର ହାତକୁ ଧରି ପକାଇଲା। ଜଗୁ ପଛକୁ ଚାହିଁବାରୁ ଉମା ତାର ଖୁଡ଼ି ପାଖକୁ ଘୁଞ୍ଚି ଯାଇ ବଡ଼ କରୁଣ ସ୍ୱରରେ କହିଲା, ଛି ଛି, ଏ କ'ଣ କଲ ଜଗୁ ଭାଇ, ଇଏ କ'ଣ? ଜଗୁ କହିଲା, ତୁ ଆଗରୁ ଉଠିଯାଉମି। ସେ ଆହୁରି ପାଖକୁ ଘୁଞ୍ଚି ଆସିଲା। ଉମା ତାର ବାହୁଲତା ଦିଓଟି ଉପରକୁ ଟିକି କହିଲା, ମୋରାଣ ଜଗୁ ଭାଇ, ଘୁଞ୍ଚି ଯାଅ, ଇଏ କ'ଣ? ତାର ଦୁଇ ଆଖି ଲୁହରେ ଢଳ ଢଳ ହେଲା, ଘୁଞ୍ଚି ଯାଅ ଜଗୁ ଭାଇ, ନହେଲେ ମୋରି ମୁଣ୍ଡରେ ଆଉ କହିପାରିଲା ନାହିଁ। ଦୁଃଖରେ କ୍ଷୋଭରେ ତାର ଗୋଲାପୀ ଓଠ ଦିଓଟି ଥରି ଉଠିଲା। ମନ୍ତ୍ରମୁଗ୍ଧ ପରି କ୍ଷଣକାଳ ଜଗୁ ଉମାର କରୁଣ ମୂର୍ତ୍ତିକୁ ଚାହିଁ ରହିଲା, ଯାହା ପାଇଁ ଆଜି ସେ ଏତେ ବଡ଼ ଅନ୍ୟାୟ କରିବାକୁ ଯାଇଛି, ସେଇ ଯେ ଉମା ଫୁଟିଲା ଚମ୍ପା ଫୁଲ ପରି ତୋରା ଦେହଟି, ସତେ କି ବିଜୁଳି ପରି ଚଳଚଞ୍ଚଳ ହୋଇଉଠିଲା କ୍ଷଣକ ପାଇ। ଦେହସାରା ତାର ଆଦ୍ୟ ଯୌବନର ଲୋଭନୀୟ କୋମଳଶ୍ରୀ ଖେଳି ଯାଉଛି, ସୁନ୍ଦର ପୁରିଲା ମୁହଁଟି ସଦ୍ୟ ଫୁଟା କନିଅର ଫୁଲ ପରି ଦୀପ୍ତି, କିଡ଼େ ଗମ୍ଭୀର ବିସ୍ମୟ ବିସ୍ଫାରିତ ଆଖି ଦିଓଟିରୁ ଫୁଟି ଉଠୁଛି ନିରୀହତା, ଝରି ପଡ଼ୁଛି ଅଶ୍ରୁକଣା, ଭୟରେ ଭୃଲତା ଦିଓଟି ଉପରକୁ ଉଠିଛି, କପାଳ ରେଖାଙ୍କିତ ହୋଇଛି, ବାହୁ ଦିଓଟି ତୋରଣ ପରି ମୁଣ୍ଡ ଉପରକୁ ଟେକି ଲୀଳାୟିତ ଗତିରେ ପୁଣି ତଳକୁ ଆଣି ସେ ଯେତେବେଳେ ତାର କୋମଳ ଓଠ ପାଖୁଡ଼ା ଦିଓଟି ଥରାଇ ଭଙ୍ଗା ସ୍ୱରରେ କହିଲା, ଏ କ'ଣ କରୁଛ ଜଗୁ ଭାଇ, ଛି। ଜଗୁ ମୁଗ୍ଧ ଚକ୍ଷୁରେ କ୍ଷଣ ମାତ୍ର ତାର ସେ ଶୋଭା ସମ୍ପଦକୁ ଚାହିଁଲା, ପର ମୁହୂର୍ତ୍ତରେ କ'ଣ ଭାବି କେଜାଣି ଆଖି ତଳକୁ କଲା, ଶିଥିଳ ହାତମୁଠା ଭିତରୁ କାଠ ଖଣ୍ଡକ ତଳେ ଖସି ପଡ଼ିଲା। କ୍ଷଣକ ପରେ ଜଗୁ ପୁଣି ମୁହଁ ଟେକିଲା, ଆଖି ଦିଓଟି ଉମାର ମୁହଁରେ ନ୍ୟସ୍ତ କଲା, ଉମାର ଆଖି ଦିଓଟି ଲୁହରେ ପୂର୍ଣ୍ଣ, କେଜାଣି କାହିଁକି ତାର ନାକ ପୁଡ଼ା ଫୁଲି ଉଠୁଛି। ସେ ତଳକୁ ଚାହିଁ କହିଲା, ଯାଅ ଜଗୁ ଭାଇ, ତମେ ଏଠୁ ଚାଲିଯାଅ। ଜଗୁ କିଛି କହିଲା ନାହିଁ, କିଛି ଯେପରି କହିପାରିଲା ନାହିଁ, ଉମାର ଆଦେଶ ଭାଙ୍ଗିବା ସତେ ଯେପରି ତା ପକ୍ଷରେ ଅସମ୍ଭବ, ସେ ଛୋଟ ପିଲାଟି ପରି ଧୀରେ ଧୀରେ ଗୋବିନ୍ଦ ସାହୁର ଘର ଛାଡ଼ି ପଦାକୁ ବାହାରି ଆସିଲା। ଶ୍ରୋତା ବନ୍ଧୁ, ଏଇଠି ଶେଷ ହେଲା ବିଶିଷ୍ଟ ଔପନ୍ୟାସିକ କାହ୍ନୁଚରଣ ମହାନ୍ତିଙ୍କ ସୁପ୍ରସିଦ୍ଧ ଉପନ୍ୟାସ ହା ଅନ୍ନର ଚତୁର୍ଥ ଅଧ୍ୟାୟ। ବନ୍ଧୁମାନଙ୍କ ମଧ୍ୟରେ ସେୟାର କରନ୍ତୁ ଆଉ ଓଡ଼ିଆ ସାହିତ୍ୟର ପ୍ରଚାର ପ୍ରସାର କରନ୍ତୁ। ରହିଲୁ, ନମସ୍କାର।